परमेश्वर भगवान तांकर निज शक्ति रे निजको विस्तार करी विस्तार करंती आद्वारा से ए दृश्य जगत को प्रत्यक्षीभूत करंती परिदृश्यमान करंती एवं पुनर्बार केवे केवे तिरोहित करंती। He is both the supreme cause and the supreme result, the observer and witness in all circumstances. Se prati paristhiti re se ubhay hochan param karanam evam param phalo se drashta evam sakhi. Thus he is transcendental to everything. Se hochanti sabra uddhare paratparo main that supreme personality God had given me protection. से परमेश्वर भगवान मत सुरक्षा दिखे ये अर्थ भगवान विविध शक्ति अच्छी पराश्र शक्ति विविध ही बसुते से इच्छा करती से कौन शक्ति को व्यवहार करती तद्वारा से सृष्टि करती दृश्य जगत को सृष्टि करती पुणी ए दृश्य जगत को ध्वंस करती से ध्वंस है सबकि आश्रित रहे नंदीलेन फेल सुप्रीम अब्जर्वर से प्राप्त से परम द्रष्टा अंडर एनी सर्कमस्टेंसेस द सुप्रीम लॉर्ड इज चेंजलेस से अविकृत कौन पर हुए ना सर्वदा अपरिवर्तित अविकृत था सिंपली ए विटनेस एंड जालू फ्रम आउ क्रिएशन एंड एनिमेशन से केवल जो साखी से समस्त प्रकार सृष्टि एवं प्रलय ठारू बहु ऊर्धरी था श्लोक पर दि जामर परमाराध्य गुरुदेव श्री श्रीमदेशी भक्ति वेदांत स्वामी प्रभुपाद महाराज भाष्य गजेन्द्र ग्राहग्रस्त ही अनन्य पाय है एक सहस्र वर्ष पर्यंत खूब युद्ध कला ग्राह बा कुंभीर सहित किंतु शेष को दुर्बल हो पड़ा सुरक्षार अन्य कौन सी उपाय से पाइलाना शेष से परमेश्वर भगवान सर्वशक्तिमान भगवान शरणापन्न होगा से पूर्व जन्म इंद्रदेव दादा थे ता पूर्व जन्म कथा पर आसब तेणु से जन्म से जहाँ शिक्षा लाभ करा परमार्थिक तत्व से सब तार स्मृति पदारूढ़ है भगवत कृपार स्मृति पदारूढ़ है तेणु से गजेन्द्र उपरे गोदजनि थी भगवान को प्रार्थना करतमान प्रार्थनार वाक्य प्रार्थना श्लोक सब दि जाऊँगी कत श्लोक गला आउ कत श्लोक पर आसुचे विशेष करि यसो श्लोक मान करि प्रार्थना करि गजेन्द्र जहाँ प्रार्थना करि कहुचन्ति ता हुचि बड़ सिद्धांतमूलक कथा एवं अपराकृत तत्वर कथा गुड़ी गुड़ ପ୍ରାକୃତ ତତ୍ତ୍ୱମୂଳକ ସିଦ୍ଧାନ୍ତମୂଳକ କଥା। ଏଥିରୁ ଆମେ ସ୍ପଷ୍ଟ ଭାବରେ ଜାଣୁଛୁ, ସ୍ପଷ୍ଟ ଭାବରେ ସେ ଗଜେନ୍ଦ୍ର ଯଦିଓ ଗଜ ଯୋନିରେ ଅଛି ଯେମିତି, ତଥାପି ସେ ଜଣେ ସାଧାରଣ ଗଜ ନଥିଲେ, ସେ ଜଣେ ବଡ଼ ତତ୍ତ୍ୱବିତ୍ ମହାତ୍ମା ହିଁ ଥିଲେ। ଏ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ, ତା ନହେଲେ ଏଇ ପ୍ରକାର ତତ୍ତ୍ୱଗତ ସିଦ୍ଧାନ୍ତଗତ କଥା କେମିତି କହିବେ ସେ? ଏବଂ ତାହା ପୂର୍ବଜନ୍ମର କଥା, ସେଗୁଡ଼ାକ ତାଙ୍କର ପୂର୍ବଜନ୍ମରୁ ଲବ୍ଧ ହୋଇଛି, ପୂର୍ବଜନ୍ମରୁ ଲବ୍ଧ ହୋଇଛି। ସେଥିପାଇଁ ଆମର କୁହାଯାଏ ପରମାର୍ଥିକ ମାର୍ଗରେ ଯିଏ ଯେତେ ଅଗ୍ରଗତି କରୁଛି, ଯାହା କିଛି ଲାଭ କରୁଛି, ତାହା କୌଣସି କସ୍ମିନ୍ କାଳେ କୌଣସି ପରିସ୍ଥିତିରେ ନଷ୍ଟ ହେଉନାହିଁ, ତାହା ଅବିନାଶୀ ଅବ୍ୟୟ ଅକ୍ଷୟ ବୋଲି କୁହାଯାଏ। ଏତେ ନଷ୍ଟ ହେବାର କିଛି ଜିନିଷ ନାହିଁ, ଏହାକୁ ଭଲ ଭାବରେ ମନେ ରଖିବାକୁ ପଡ଼ିବ। ଯୋଗଭ୍ରଷ୍ଟ ହେଇ ଗୋଟିଏ ଜନ୍ମରେ ଯଦି କେହି ସୁପ୍ରିମ୍ ପରଫେକ୍ସନ୍, ଯାହା କହନ୍ତି ପରମ ସିଦ୍ଧି ବା ସୁପ୍ରିମ୍ ଗୋଲ୍, ପରମ ଲକ୍ଷ୍ୟସ୍ଥଳ ଯଦି ହାସଲ ନ କରିପାରୁଛନ୍ତି, କୌଣସି କାରଣବଶତଃ ତାଙ୍କର ଯଦି ଭ୍ରଷ୍ଟ ହୋଇଯାଉଛନ୍ତି, ସେ ଯୋଗ ମାର୍ଗରୁ ଯୋଗଭ୍ରଷ୍ଟ ହୋଇଯାଇଛନ୍ତି, ପତନ ହୋଇଯାଉଛି, ତାହେଲେ ସୁଦ୍ଧା ସେ ଯାହା ଲାଭ କରିଛନ୍ତି ତାହା ନଷ୍ଟ ହେଉନାହିଁ, ତାହା ରହୁଛି, ତାହା ଅବ୍ୟୟ ଅକ୍ଷୟ, ତାହା କୌଣସି କସ୍ମିନ୍ କାଳ କିଛି ପରିମାଣରେ ନଷ୍ଟ ହେଉନାହିଁ। ଏ ସ୍ୱତଃସିଦ୍ଧ କଥା ତାହା ସ୍ୱତଃସିଦ୍ଧ କଥା, କସ୍ମିନ୍ କାଳେ ତାହା ନଷ୍ଟ ହେଉନାହିଁ। ଶ୍ରୀମଦ୍ ଭଗବତ୍ ଗୀତା ଷଷ୍ଠ ଅଧ୍ୟାୟରେ ସେ ବିଷୟ ମଧ୍ୟ ଆଲୋଚନା ହୋଇଛି। ଅର୍ଜୁନଙ୍କର ପରିପ୍ରଶ୍ନର ଉତ୍ତରରେ ଭଗବାନ କୃଷ୍ଣ ସେଇ କଥା କହିଛନ୍ତି, ଯୋଗଭ୍ରଷ୍ଟର କଥା ଯେତେବେଳେ ପ୍ରଶ୍ନ କରିଛନ୍ତି, ଜିଜ୍ଞାସା କରିଛନ୍ତି ଅର୍ଜୁନ, ପଚାରିଛନ୍ତି କ'ଣ ସବୁ ନଷ୍ଟ ହୋଇଯାଏ କି, ଯେମିତି ବାୟୁ ପ୍ରବାହରେ ମେଘଖଣ୍ଡ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଉଛି, ସେପରି ଭାବରେ ଏ ଯାହା ଲାଭ କରାଯାଉଛି ସାଧନ କରିକିରି ପରମାର୍ଥ କ୍ଷେତ୍ରରେ ଯାହା ବ୍ୟକ୍ତି ଲାଭ କରୁଛି, ସେ ଯଦି ଭ୍ରଷ୍ଟ ହୋଇଯାଏ, ତାହାର ସବୁବେଳେ ସେଠି ଧ୍ୱଂସ ହୋଇଯାଉଛି, ନଷ୍ଟ ହୋଇଯାଉଛି କି? ଭଗବାନ କୃଷ୍ଣ ତାହା ସ୍ପଷ୍ଟ ଉତ୍ତର ଦେଇଛେ, ନା କିଛି ନଷ୍ଟ ହୁଏ ନା, କିଛି ନଷ୍ଟ ହୁଏ ନା, ଏସବୁ ଅବ୍ୟୟ ଅକ୍ଷୟ ତ ସେ ଭାବରେ ରହେ। ସେହି ଜନ୍ମରେ ସେ ଯାହା ପାଇଥାନ୍ତା ଅଗ୍ରଗତି କରି ସୁପ୍ରିମ୍ ପରଫେକ୍ସନ୍ ପରମ ସିଦ୍ଧି ଲାଭ କରିପାରିଥାନ୍ତା, ସେଇଟା ବ୍ୟାହତ ହୋଇଗଲା, ସେଇଟା ହୋଇପାରିଲା ନା, ପରପର ଜନ୍ମରେ ତାହା ହୋଇପାରେ, କିନ୍ତୁ ଯାହା ଲାଭ କରିଛି ତାହା ନଷ୍ଟ ହେଉନାହିଁ। ସେ ପର ଜନ୍ମରେ ପୁଣି ସୁଯୋଗ ତାକୁ ମିଳିପାରେ, କିମ୍ବା ତତ୍ପର ଜନ୍ମରେ ସୁଯୋଗ ମିଳିପାରେ, ସେଉଠୁ ପୁଣି ଉପରକୁ ଉଠିବା ପାଇଁ, ଏ ବହୁ ଉଦାହରଣ ଅଛି। ଏ ଗଜେନ୍ଦ୍ର ଉପାଖ୍ୟାନ ତାର ଏକ ଉଦାହରଣ। ପଞ୍ଚମ ସ୍କନ୍ଦ ଭାଗବତରେ ମଧ୍ୟ ଆମର ଜଡ଼ ଭରତଙ୍କର କଥା ଅଛି, ତାହା ଏକ ଉଦାହରଣ। ଜଡ଼ ଭରତ ଉପାଖ୍ୟାନରେ ସେ ଭରତ ମହାରାଜଙ୍କର କଥା ଅଛି, ଯିଏକି ଭରତ ମହାରାଜ ଥିଲେ, ବିଶାଳ ସାମ୍ରାଜ୍ୟର ସମ୍ରାଟ ଥିଲେ, ସେ ତାକୁ ତ୍ୟାଗ କଲେ, କୁଲସ୍ତ୍ୟ ପୁଲ ଆଶ୍ରମକୁ ଆସିଲେ, ସାଧୁ ମେଳେ ରହିଲେ, ସାଧନ ଭଜନ କଲେ, ପରମାର୍ଥ ମାର୍ଗରେ କିଛି ଅଗ୍ରଗତି କଲେ, କିନ୍ତୁ ଦୈବବଶତ୍ ଏକ ମୃଗ ଶାବକ ପ୍ରତି ତାଙ୍କର ଆସକ୍ତି ଆସିଲା, ଯାହାଫଳରେ ମୃତ୍ୟୁ ସମୟରେ ମୃଗ ଶାବକୁ ଚିନ୍ତା କରି ମୃତ୍ୟୁବରଣ କରିବାରୁ ମୃଗ ଯୋନି ଲାଭ କଲେ। ମୃଗ ଯୋନି ଲାଭ କଲେ ସୁଦ୍ଧା ତାଙ୍କର ମନେ ରହିଲା ପୂର୍ବ କଥା ଗୁଡ଼ାକ, ପୂର୍ବ ସ୍ମୃତି ରହିଲା, ଆଉ ସେ କାହିଁକି ମୃଗ ଯୋନି ଲାଭ କଲେ ତାହା ମଧ୍ୟ ସେ ଜାଣିପାରିଲେ। ଆଉ ତାଙ୍କର ସେ ମୃଗ ଯୋନିକୁ ସ୍ୱଳ୍ପ କାଳ ପାଇଁ ହେଲା, ବେଶୀ ସମୟ ରହିଲ ନା, ଆଉ ସେ ମଧ୍ୟ ସାଧାରଣ ମୃଗ ମେଳ ମଧ୍ୟରେ ରହିଲେ ନା, ଅଲଗା ରହିଲେ, ସେ ଆଶ୍ରମ ପାଖରେ ରହିଲେ, ସାଧୁମାନଙ୍କର ସାଧନ ଭଜନ କୀର୍ତ୍ତନ ଶ୍ରବଣ କଲେ, ଗଙ୍ଗା ଜଳ ପାନ କରନ୍ତି, ଏସବୁ ମୃଗ ଯୋନିରେ ଥାଇକି ମଧ୍ୟ କରୁଥିଲେ ସେ। ତାପରେ ତାଙ୍କର ଯେତେବେଳେ ସ୍ୱର ତ୍ୟାଗ କରିବା ସମୟ ଆସିଲା, ସେ ଜାଣିପାରିଲେ ଯେ ସ୍ୱର ତ୍ୟାଗ କରିବା ସମୟ ଆସୁଛି, ଗଙ୍ଗା ଜଳ ମଧ୍ୟରେ ପୋଷି ସ୍ୱର ତ୍ୟାଗ କଲେ। ତାପରେ ସେ ଜଡ଼ ଭରତ ରୂପରେ ଜନ୍ମ ହେଲେ, ଯେଉଁଟାକି ତାଙ୍କର ଶେଷ ଜନ୍ମ, ସେ ଜନ୍ମରେ କି ସେ ପରମ ସିଦ୍ଧି ଲାଭ କରେ, ସୁପ୍ରିମ୍ ଗୋ ଲାଭ କଲେ ସେ। ତାଙ୍କୁ ଏପରି ତିନି ଜନ୍ମ ବିତେଇବା ପାଇଁ ପଡ଼ିଲା, ତିନି ଜନ୍ମରେ ହେଲା, କିନ୍ତୁ ସେ ଯାହା ପ୍ରଥମ ଜନ୍ମରେ ସାଧନ କରି ଲାଭ କରିଥିଲେ ତାହା ନଷ୍ଟ ହୋଇନାହିଁ, ଯାହାଫଳରେ ମୃଗ ଧ୍ୱନିରେ ତାଙ୍କର ସ୍ମୃତି ଆସିଲା। ସେହିପରି ଗଜେନ୍ଦ୍ରଙ୍କର ଗଜ ଧ୍ୱନିରେ ବି ସ୍ମୃତି ଆସୁଛି, ପୂର୍ବ ଜନ୍ମରେ ଯେତେବେଳେ ସେ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ତାଙ୍କର ସାଧନ କରିକିରି ପରମାର୍ଥ ମାର୍ଗରେ ଯାହା ଲାଭ କରୁଥିଲେ ଯେଉଁ ତତ୍ତ୍ୱ ଜ୍ଞାନ, ତାହା ତାଙ୍କର ମନେ ପଡ଼ିଲା। ଯାହାଫଳରେ ତତ୍ତ୍ୱ ସମ୍ବନ୍ଧିତ ପରମାର୍ଥିକ ତତ୍ତ୍ୱ ସମ୍ବନ୍ଧିତ ସୁସିଦ୍ଧାନ୍ତମୂଳକ କଥା କହୁଛନ୍ତି ତାଙ୍କର ପ୍ରାର୍ଥନା ମୁଖରେ, ତାହେଲେ ଗଜ କିପରି ଏଥିରୁ ସୁସ୍ପଷ୍ଟ ହେଉଛି। ସେଥିପାଇଁ କେହି ହତାଶ ହେବାର କିଛି କଥା ନାହିଁ। ପରମାର୍ଥିକ ମାର୍ଗରେ ଯଦି ଗୋଟିଏ ଜନ୍ମରେ ଆମେ ସିଦ୍ଧି ଲାଭ ନ କରିପାରିଲେ ପରମ ସିଦ୍ଧି କୌଣସି କାରଣବଶତଃ ଆମେ ନଷ୍ଟ ହେଇଯାଉ, ସେଥିପାଇଁ ହତାଶ ହେବାର କିଛି କଥା ନା, ସବୁ ନଷ୍ଟ ହେଇଯାଉ ନାହିଁ। ସେ ରହୁଛି ପରଜ୍ୱନି ଯେଉଁ ଜ୍ୱନି ଲାଭ ହଉ, ଯଦି ଏ ପ୍ରକାର କୌଣସି ଅସୁବିଧା ନଥାଏ, ମହାରାଜ ଭରତ ଯେପରି ମୃଗଜ୍ୱନି ଲାଭ କଲେ ବା ଇଏ ଗଜଜ୍ୱନି ଲାଭ କଲେ ଅଭିଶାପଗ୍ରସ୍ତ ହେଇକରି, ଏ ପ୍ରକାର ଯଦି ଅସୁବିଧା ନଥାଏ ପରଜନ୍ମରେ, ଯାହା ଶ୍ରୀମଦ୍ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି, ଯୋଗିନାଙ୍କୁଳେ ବା ଶ୍ରୀମତାଂ ଗେହେ, ଶ୍ରୀମନ୍ତ ଧନାଢ଼୍ୟ ବ୍ୟକ୍ତିର କୂଳରେ ଜନ୍ମ ହେବ ଯୋଗଭ୍ରଷ୍ଟ, କିମ୍ବା ଯୋଗୀ କୂଳରେ ଜନ୍ମ ହେବ ଯୋଗଭ୍ରଷ୍ଟ, ଯେଉଁଠିକି ସୁବିଧା ମିଳିବ ତାଙ୍କୁ, ଯେଉଁଠି ଛାଡ଼ିଛି ସେଉଠୁ ସାଧନ କରିବା ପାଇଁ, ଏ କଥା ଅଛି। ଆଉ ଯଦି କିଛି ଏ ପ୍ରକାର ଅସୁବିଧା କାହାର ହେଇଯାଇଥାଏ କି ଅଭିଶାପଗ୍ରସ୍ତ ହେଇଯାଇଥାଏ, ଅଭିଶାପଗ୍ରସ୍ତ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଗଜଜ୍ୱନି ପାଇଛନ୍ତି, ସେ କଥା ପରେ ଆସିବ ବର୍ଣ୍ଣନା, କାରଣ ଅଭିଶାପ କାହିଁକି ହେବା। ଆଉ ରାଜା ଭରତ ସେ ମୃଗଜ୍ୱନି ପାଇଲେ, ହେଲେ ସୁଦ୍ଧା ଏ ନଷ୍ଟ ହଉନି, ତାହାର ହେଉଛି ତା ସ୍ମୃତିକି ମଧ୍ୟ ଆସୁଛି, ସେଥିପାଇଁ ହତାଶ ହେବାର କିଛି ଜିନିଷ ନାହିଁ। ଆଉ ଗୋଟିଏ ସିଦ୍ଧାନ୍ତ ଶେଷ କଥା, ଯେ ସେଇ ଭଗବତ ଚରଣାର ବିନ୍ଦରେ ପ୍ରପନ୍ନ ହେବା ପାଇଁ ପଡ଼ିବ, କାରଣ ସେ ଭଗବାନଙ୍କ ବ୍ୟତୀତ ଅନ୍ୟ କେହି ରକ୍ଷାକର୍ତ୍ତା ଆମର ନାହାନ୍ତି। କୃଷ୍ଣ ଯେ ରକ୍ଷକ ଆର୍ ପାଲକ ଆମାର, କୃଷ୍ଣ ଆମର ରକ୍ଷକ, କୃଷ୍ଣ ଆମର ପାଲକ, କୃଷ୍ଣ ବ୍ୟତୀତ ଆଉ ରକ୍ଷାକର୍ତ୍ତା କେହି ନାହିଁ, କୃଷ୍ଣ ବିନା ରକ୍ଷାକର୍ତ୍ତା ଆର କେହ ନା, କେହି ରକ୍ଷା କରିପାରିବେ ନା, କୌଣସି ପ୍ରକାର ତୁମେ ସୁରକ୍ଷିତ ହେଇପାରିବ ନା, ସୁରକ୍ଷାର ଯେତେ ବନ୍ଦୋବସ୍ତ ଯେତେ ବ୍ୟବସ୍ଥା କର ନା କାହିଁକି। ଆମେ ଦେଖୁଛେ ଆମ ଆଖି ଆଗରେ ଯେଉଁମାନେ ରାଷ୍ଟ୍ର ମୁଖ୍ୟ ଅଛନ୍ତି, ପ୍ରଧାନ ଶାସକ କୁହ, ପ୍ରଧାନମନ୍ତ୍ରୀ କୁହ, କି ପ୍ରେସିଡେଣ୍ଟ କୁହ, କି ଗଭର୍ଣ୍ଣର କୁହ, ବା ରାଜା କୁହ, କି ମହାରାଜା କୁହ, କେହି ସୁରକ୍ଷିତ ହେଇପାରୁନାହିଁ। କୃଷ୍ଣ କୃଷ୍ଣ ଯେ ରକ୍ଷକ ପାଲକ ଆମାର, କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ପାଲକ, କୃଷ୍ଣ ଛଡ଼ା ଅନ୍ୟ କେହି ରକ୍ଷାକର୍ତ୍ତା ନାହାନ୍ତି। ଏଇଟା ଶେଷ ସିଦ୍ଧାନ୍ତ କଥା, ଶେଷ ସିଦ୍ଧାନ୍ତ କଥା ଏଇଟା ଆମର। ସେଥିପାଇଁ ଆମକୁ କୃଷ୍ଣର ଚରଣାର ବିନ୍ଦରେ, ସେ ପରମେଶ୍ୱରଙ୍କର ଚରଣାର ବିନ୍ଦରେ ଆଶ୍ରିତ ହେବା ପାଇଁ ସର୍ବଧର୍ମାନ ପରିତ୍ୟଜ୍ୟ ମାନେକ ଶରଣଂ ସର୍ବଧର୍ମାନ ପରିତ୍ୟଜ୍ୟ ମାନେକ ଶରଣଂ ସମସ୍ତ ଧର୍ମ ପରିତ୍ୟାଗ କରି ମୋ ହୁଅ, ଏ ଶେଷ ସିଦ୍ଧାନ୍ତ କଥା ଶେଷ ପ୍ରକାଶ ଦେଇଗଲେ ଭଗବାନ କୃଷ୍ଣ ଏ ଶେଷ କଥା, କୃଷ୍ଣର ଚରଣ ଦ୍ୱୟ, କୃଷ୍ଣଙ୍କର ପାଦ ପଦ୍ମଦ୍ୱୟ ଏକମାତ୍ର ଆଶ୍ରୟ ସ୍ଥଳ, ଅଶୋକ ଅଭୟ ଅମୃତେର ସ୍ଥଳ ତମାର ଚରଣ ଦ୍ୱୟ, ତାହାତେ ଏକ ବିଶ୍ରାମ ଲଭ୍ୟା ଛାଇ ଗୋବର ଭୟ। ସମସ୍ତ ଶାସ୍ତ୍ର ସାଧୁ ମହାଜନ ସମସ୍ତେ ଏଇ କଥା କହିଯାଇଛନ୍ତି, ସମସ୍ତେ ଏଇ କଥା କହିଯାଇଛନ୍ତି,
ସେଇ
ପରମେଶ୍ୱର ଭଗବାନ,
ପରମେଶ୍ୱର ଭଗବାନ
କୃଷ୍ଣଙ୍କର ଚରଣାଶ୍ରିତ ହେବା ପାଇଁ, କାରଣ ସେ ହେଉଛି ଏକମାତ୍ର
ରକ୍ଷାକର୍ତ୍ତା,
ସୁରକ୍ଷାଦାତା, ଆଉ କିଏ ନୁହନ୍ତି। ତାଙ୍କ ଅରବିନ୍ଦରେ ଆତ୍ମନିବେଦନ କରିବା ପାଇଁ ପଡ଼ିବ, ଠାକୁର ଜଣେ ମହାନ ଆଚାର୍ଯ୍ୟ ମହାଜ ଆମର ଏ ପରମ୍ପରାରେ ସେଇ କଥା ଶରଣାଗତି ବିଷୟରେ ସେଇ କଥା କହିଛନ୍ତି,
ଠାକୁର
କହିଲେ, ହେ ପ୍ରଭୁ, ହେ କୃଷ୍ଣ, ଆପଣଙ୍କର ପଦାର ବିନ୍ଦରେ ଆତ୍ମନିବେଦନ କରି ବର୍ତ୍ତମାନ ପରମ ସୁଖୀ। বর্তমান পরম সুখী হলি, দুঃখ দূর গেল, চিন্তা ন রহিল, চৌদি আনন্দ। বর্তমান আর দুঃখ রহিল না, আর কোনো প্রকার চিন্তা নাহি, নাইটি দুঃখ নাহি, চিন্তা চৌদিকের আনন্দ যেতেছে। কাহিনী মৃত্যু ভয় দূর হল, সমস্ত সুখ দুঃখ বিবাহিন চিন্তা এসব দূর হল, মৃত্যু ভয় মধ্যে তাই অমৃত আধার স্থল প্রথম ভয় এ ভৌতিক জগত প্রতি পদক্ষেপে বিপদ আছে কি বিপজ্জনক স্থিতি কোন মুহূর্তে যে কোন অনিশ্চিত তাহা কেহ কইপারিবে না। এইখানে প্রতি মুহূর্ত সমস্তে ভীতগ্রস্ত, সমস্তে নানা ভাবে আতঙ্কিত, কিন্তু সে ভগৎচরণ বৃন্দরে আসি সর্বভ্রহ্মান ঐতিহ্য মানে সর্বঙ্গ ত্যাগ করি একমাত্র সে ভগৎচরণ বৃন্দরে আসি আও শোক মোহ হইয় দূরীভূত হইব না, এ পর্যন্ত আর রহিব না। পরীক্ষিত মহারাজ আসিব প্রসঙ্গে আসে যে পরীক্ষিত মহারাজ শশাগড়া পৃথিবীর সম্রাট ছিলে, শক্তিশালী সম্রাট ছিলে, প্রজা মানুষ পালন করুলে, পৌঁছিগলে সে সমস্ত শেষে সুখদেব গোস্বামী আসলে, সে কহিল তুমি ভাগ শ্রবণ কর, সেটা সমস্ত স্বীকার কলে সুখদেব গোস্বামী ভাগ শ্রবণ করছেন, যশ্যাং বৈষ্ণমাণয়াং কৃষ্ণ ভাগ পুরুষে ভক্তি রূপদেশ শোক মোহ ভয়াবহ, এই কথা আছে। যাহাকে শ্রবণ করি নিত্য ভাগবত সে ভয়া, প্রতিদিন ভাগবত সেবা করিবা পাই পড়িব, স্থানে ভাগবতের নাম শোনা যায়, এক গ্রন্থ ভাগ আর এক ভক্ত ভাগবত আছে। আমার ভাগবত নাম দুই স্থানে, গোটে হচ্ছে গ্রন্থ ভাগবত আর গোটে হচ্ছে ভক্ত ভাগবত, যে কি ভাগবত মূর্তিমন্ত বিগ্রহ, ভাগবতের দেয়া যা সিদ্ধান্ত তত্ত্ব মূর্তি দেখি প্রকাশ পাইছি সে ভক্ত ভাগবত, কিন্তু ভক্ত ভাগবত মুখর গ্রন্থ ভাগবতর কথা শ্রবণীয় তাই শ্রবণ কর, যা ভাগবত বড় বৈষ্ণব স্থানে একান্ত আশ্রয় করো চৈতন্য চরণে, আমি পড়িবা পূর্বরু ধ্যান করছে ভক্ত মানে তাকে যাইকারি ভাগবত শুনিয়া করি, তা নহলে কর্মী কথা শ্রবণ কলে হব না, তত্ত্ব সে হইপারিব না, সর্বোচ্ছিষ্ট পয় হইযিব, পয় দুগ্ধ ভালো জিনিস সাত ভালো লাগে তা বিষাক্ত হয়ে যায়, তাকে আহ তুমি পান করিবে বিষা পালিবে দুগ্ধ মিলিব না। সেইপরি পুত অমৃত বয় চৈত ভগবানের কথা, তা যদি ভক্ত ভাগত মুখর ন বাহাই অভক্ত মুখর বাহারিব তাহলে তাহা সর্বোচ্ছিষ্ট পয়ার ফল হইযিব, বিপদ ফল, সেথিপাই ভক্ত ভাগ শ্রবণ করছি ভক্ত ভাগ সুখদেব অন্ত মুখর শ্রবণ কলে পরীক্ষিত মহারাজ করন্তু কিছু ভয় নাই, কিছু আপনার হরি কীর্তন চালন্তু, এই কথা সে কহিলে কেবল ভারত শ্রবণ কলে আর কিছু কর ন কর, কেবল যদি নিত্য ভাগবত সে ভয়া, প্রতিদিন যদি ভাগবত শ্রবণ করিব ভক্ত ভাগবত সবল সবল ভয় দূরকারী ভক্তি কৃষ্ণ পাদ পদে তোমার জাগ্রত হইযিব, আউ এ শোক মো ভয় তোমার রহিব না, এটা কথা রেখাছে। এ ভৌতিক জগৎ ডেঞ্জারস প্লেস, বড় বিপজ্জনক স্থান, পদে পদে বিপদ, প্রতি পদক্ষেপে নানা বিপদ আছে, নানা সমস্যা আছে, সমস্ত প্রতীক্ষণ প্রতি মুহূর্ত ভীত গ্রস্ত আতঙ্কিত হইকি আছন্তি। ଏହି ଉତ୍ତର ହୋଇଯାଇଛୁ ବ୍ରହ୍ମାଣ୍ଡ ଠାରୁ ଆରମ୍ଭ କରିଛୁ ସେ କଥା ତାହେଲେ କଥା କ'ଣ କହିବା ଏ କଥା ଅଛି ଆମର ତେବେ ଏ ଭୟ ଏ ଆତଙ୍କ ଏଥର ମୁକ୍ତ ମୁକ୍ତି ପାଇବାର ଏକ ମାତ୍ର ହେଉଛି ଭାଗଶ୍ରବଣ କଲେ ଆମର ଏ ଶୁଦ୍ଧ ଭକ୍ତି ଜଣ ଅରବିନ୍ଦରେ ପ୍ରପନ୍ନ ନହେଲେ ପାଇଯିବ ମୁକ୍ତି ପାଇଯିବା ଅଶୋକ ଅଭୟ ମୃତ ଚରଣ ଉଭୟ ଏବଂ ରହିବ ନାହିଁ କୁହାଯାଏ। ଏ ଯୋଉ ମେଟେରିଆଲ ଏକ୍ଜିଷ୍ଟେନ୍ସ, ଏ ଯୋଉ ଭୌତିକ ସ୍ଥିତି, ବଡ ଦୁଃଖପୂର୍ଣ୍ଣ ସ୍ଥିତି, ବିପଦପୂର୍ଣ୍ଣ ସ୍ଥିତି ପ୍ରତି ପଦକ୍ଷେପ ନାନା ସମସ୍ୟା ନାନା ବିପଦ ସମସ୍ୟା କରୁଛେ ଏ ଏକ ମହାନ ପରୀକ୍ଷାର ସ୍ଥଳ, ଏକ ମହାନ ପରୀକ୍ଷା। ଏ ଭୌତିକ ସ୍ଥିତି ହେଉଛି ଏକ ମହାନ ପରୀକ୍ଷା, ପ୍ରତି ମୁହୂର୍ତ୍ତରେ ପରୀକ୍ଷାର ସମ୍ମୁଖୀନ ହେଉଛି। ଆମର କିଏ ୟୁନିଭର୍ସିଟି ପରୀକ୍ଷା ଦେଉଛି ତ ହୃଦୟରେ ଆତଙ୍କ ଆସିଲାଣି, ଆରେ କଣ କଣ ପ୍ରଶ୍ନ ପଢ଼ିବରେ, କଣ ଆନ୍ସର ଦେବାରେ, କଣ ପଢ଼ିବିରେ, କଣ କରିବି, ଦିନ ରାତି ହୁଏ ନା ହଁ ଠିକ ଆତଙ୍କିତ ଅଛି, କଣ ଆତଙ୍କିତ ଅଛି ଠିକଣା ଭାବରେ ପାଠ ପଢ଼ିବ ଠିକଣା ଭାବରେ ତାହେଲେ ପ୍ରଶ୍ନ ଉତ୍ତର ହେବ ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ଶୁଣିବା ପାଇଁ ପଡିବ। ବାପା ଯାହାଙ୍କ କଥା ଶୁଣିଲେ ତୁମେ ଶୁଣା କଥା ବାପା ମନ ଭାଇ ବୁଝିପାର ଏ ଯୋଉ ହିସାବରେ କଥା ହଉଛି ଏ ଭୌତିକ ସ୍ଥିତି ଶ୍ରବଣ କଲେ ହବ ନା ଭକ୍ତିର ପ୍ରଥମ ଅଙ୍ଗ ଜ୍ଞାନ ପ୍ରୟାସ ଉପାସ୍ୟ କୌଣସି ଆବଶ୍ୟକତା ନାହିଁ ସ୍ଥାନ ସ୍ଥିତ ଭଗବାନ ମଧ୍ୟରେ କଳ୍ପନା କଳ୍ପନା ସ୍ପେକୁଲେସନ ଜ୍ଞାନ ପ୍ରୟାସ ତ୍ୟାଗ କରେସନ ଆସେଣ୍ଡିଂ ପ୍ରୋସେସ ଭଗବାନ ସହକାରେ ସିଦ୍ଧାନ୍ତ କଥା ତାହେଲେ ସବୁବେଳେ ତୁମେ ଲାଭ କରିବ, ଶରଣାଗତି ସ୍ଥିତିକି ଆସିଯିବ, ଅଜିତ ଅଜିତ ତ୍ରିଭୁବନ ଅଜିତ ଭଗବାନ ତାଙ୍କୁ ତୁମେ ଜୟ କରିପାରିବ। ସାଧୁସଙ୍ଗର କଥା ଏଇଟା, ଏ ସାଧୁସଙ୍ଗର ଫଳ ସାଧୁ ମୁଖରୁ କଥା ଶ୍ରବଣ ହରି କଥା ଶ୍ରବଣ ସଙ୍ଗର ଅନ୍ୟ କିଛି ତାତ୍ପର୍ଯ୍ୟ ନୁହଁ, କଥା ମାନେ ସାଧୁ ମୁଖରୁ ଶ୍ରବଣ ସଳଚିତ୍ତରେ ବିଶ୍ୱାସ ସହକାରେ କଥା ଶ୍ରବଣ କରିବ, ଭଗବାନ କଥା ଶ୍ରବଣ କରିବ, ଗ୍ରହଣ କରିବ, ଦୃଢ଼ ବିଶ୍ୱାସ ସ୍ଥାପନ କରିବ, ଆ ଜୀବନରେ ଆଚରଣ କରିବ। ସାଧୁ ଯାହା କହିଲା ତାହାକୁ ଜୀବନ ପ୍ରତ୍ୟେକ ସାଧୁ ଶାସ୍ତ୍ରରେ ଏହି କଥା ଶେଷ କଥା ଦିଆହେଇଛି। ଭଗବାନ କୃଷ୍ଣଙ୍କର ଚରଣ ଆଶ୍ରିତ ତାଙ୍କର ପରେ ଆତ୍ମନିବେଦନ କରିବା, ତାଙ୍କର ଚରଣାଶ୍ରୟ କରିବା, କଳିଯୁଗରେ ନାନା ଭଗବତ ନାମ ଆଶ୍ରୟରେ ଆସିଲା। କଳିଯୁଗରେ ନାମ ରୂପେ କୃଷ୍ଣ, କଳିଯୁଗରେ ଭଗବାନଙ୍କର ଜଗତ ନିସ୍ତ ନାମ ବିନା କରି କାଳେ ସର୍ବମନ୍ତ୍ର ସାର ନାମ ଏଇ ଏସବୁ ଶାସ୍ତ୍ର ମନେ ଗୋଟେ କଥା ନୁହଁ। ସମସ୍ତ ଶାସ୍ତ୍ରରେ କୁହାଯାଏ ଘରେ ନାମ, ଘରେ ନାମ ଫଳ ନାସ୍ତେଇବ ନାସ୍ତେଇବ ନାସ୍ତେଇବ, କଳିଯୁଗରେ ଅନ୍ୟ ଗତି ଘରେ ନାମ ଏକମାତ୍ର କନ୍ୟା କାହିଁକି ଭଗବାନ ନାମ। ତେଣୁ ମହାପ୍ରଭୁ ଆସିଲେ ଶ୍ରୀମହାପ୍ରଭୁ ଜୟ କିଶୋନ ଭଗବାନ ଜୟ କିଶୋନ କୃଷ୍ଣ କିଶୋନ ଆଚାର୍ଯ୍ୟ ରୂପରେ ଆସି ସେ ଅନେକ ସଡ଼ କଥା କହିଲେ ଏବଂ ନିଜ ଆତ୍ମ ଭାବରେ
Oh yeah।
आफ्नो निधन नामैको स्वरूप हो, नाम नामी अभिन्न, अभिन्न कम नाम नामिन, भगवान नाम एवं भगवान अभिन्न वस्तु, विशेष गरी कलिजीवरे नामैको स्वरूपको नाम प्रभु नानीको अपेक्षा अधिक कृपा बोली महावर मैंने कहती आ कलिजीवरे नामैको स्वरूप कथा दिखाई आउ दिन भावरे ए नामर शरणापति कृष्ण बिना रक्षाकर्ता नहीं केह आमि से कृष्ण जे पालक मात्र कृष्ण तुरा कि रक्षाकर्ता नहांती कृष्ण मोर पालक আমি দিন অকিঞ্চন সকলে অধম দুর্গত কিছু লাগিব আমার মোর কিছু না দিন অকিঞ্চন সবাই কৃষ্ণঙ্কর আমার বলি তো হওয়ার কিছু না মোর বলি কহিলার কিছু জিনিস এটি না সবই কৃষ্ণঙ্কর কৃষ্ণ ইজ সুপ্রিম প্রোভাইডেড আং সর্বস্ব প্রভব মত সর্বম প্রবর্তনে এটি বি গজেন্দ্র সেই কথা কহছেন ইজ ক্রিয়েটর সে সৃষ্টিকর্তা সবু র সৃষ্টিকর্তা সবুর মালিক তাঙ্কঠার বড় কেই নাহান্তি তেণু আমার কহিবার কিছু জিনিস এটি না আমি তাঙ্কর আমি কৃষ্ণ দাস জীবের স্বরূপ হয় কৃষ্ণ নিত্য দাস এটা আমার স্বরূপ অহংগম বুদ্ধি মু মোর ভাব একু কহন্তি জনস্য মোহয়ং অহমেতি এ হচ্ছে মোহ মোহ মু মোর এ যে কহাল আমি বিপ্র আমি শূদ্র আমি কর্তা আমি দাতা আমি পালয়িতা আমার এ দেহ দেহ সন্তান বনিতা আমি রাজা আমি প্রজা সন্তানের গতি আমি পিতা আমি পথি এগুলাক সব মু সব মোর এ হচ্ছে মোহ এক ত্যাগ কর এসব বুদ্ধি ছাড়ি কৃষ্ণে কর নথি সব কৃষ্ণ মোর বলে কিছু জিনিস না সব কৃষ্ণঙ্কর অধম দুর্গত কিছু নাহি আমার কৃষ্ণ সংসার আমি আছি চিরদাস আমি দিন অকিঞ্চন সকলের ছাট দিন ভাব কিঞ্চন ভাব যে রোজার মুক্ত প্রবল অছি মোর যাচ্ছি তা চিতাচ্ছি সে দিন হি পারিব না অকিঞ্চন হি পারিব না তেণু ভগবদ দর্শন হব না জন্মে সূর্য সুত শ্রীভীর এ ধমান মলগ্মা নই ভরত্য বিধাকু মৈতুম অকিঞ্চন গোচরং কুন্তি দেবীঙ্কর এই প্রার্থনা আছে অকিঞ্চন নহেলে হে প্রভু আপন গোচরীভূত হেবে না যাহঙ্কর এ ঔভোগ্য অছি এ মোহপ্রবল অছি ফলসি গো যাহা কহন্তি ইংরেজিরে মিথ্যা অঙ্কটা বড় জোর অছি হাম এইসা ইটা তাঙ্কর কেমিতি হব কেমিতি হব বাপা এই পারিব না দিন অকিঞ্চন নহেলে হব না সব কৃষ্ণঙ্কর মু তাঙ্কর চির দাস তাই কথা কাল কৃষ্ণ যে পালক মাত্র জানিবে আমার কৃষ্ণ রক্ষক কৃষ্ণ যে পালক কৃষ্ণ মোর পালক কৃষ্ণ মোর রক্ষক আউ কে তো পালক না আউ কে রক্ষা করছে আগে করিপারিব আগে পালক করদেব তাই কথাটা এ কৃষ্ণঙ্ক সংসারে মোর চির দাস মোর কিছু নাহি কৃষ্ণ ইচ্ছা মত ক্রিয়া আমার প্রয়াস যাহা কৃষ্ণ ইচ্ছা করছেন দাস প্রভু যা ইচ্ছা করবে দাস সেইটাই করিব তাই প্রভু রক্ষি যা অন্য কথা নিজ ইচ্ছা অনুযায়ী কেই নহে কৃষ্ণ কর্তা কৃষ্ণ ইচ্ছা মাত্র বড়বতী সুপ্রিম উইল কৃষ্ণ ইজ সুপ্রিম ইন অল রেসপেক্ট সব রেসপেক্ট সব দিকে সে সুপ্রিম উইল হচ্ছে সুপ্রিম সুপ্রিম উইল তাঙ্কর ইচ্ছারে সব কিছু হচ্ছে তাঙ্কর ইচ্ছা নহলে ঘাস পত্রটা হলি পাই পারিব না মত ভয়াত মাতি বাত অয়ম সূর্য স্থপতি অগ্নি দহতি মৃত্যু চরদি মত ভয়াত এ কপিলদেব ভগবান কপিলদেবঙ্কর কথা ভারতর কথা সূর্য যে আলোক দৌঁচন্তি উত্তাপ দৌঁচন্তি বায়ু যে বহুচি অগ্নি যে দহন ক্রিয়া করুচি যমরাজ যে মৃত্যুর উপরে বিজ্রণ করুচন্তি কিমিতি না মত ভয়া মতে ভয় করি ভগবানকে ভয় করি ভগবানকর সুপ্রিম উইল পরম ইচ্ছাকে কার্যকারী করুচন্তি তাঙ্কর আজ্ঞা পালন করি করিকিরে কথা সেমানে করছেন কৃষ্ণ আজ্ঞা ভগবানঙ্କ আজ্ঞা ভগবান তো ইচ্ছা তাঙ্କ ভয় করিকিরে করছেন মনে করছেন তাই কথাটা কহা যাচ্ছে সেথিপাইঁ সে কৃষ্ণ সে পরম পুরুষ ভগবানঙ্କ ঠারে সম্পূর্ণরূপে আমাকে প্রপন্ন হওয়া পাই কৃষ্ণ কর্তা কৃষ্ণ ইচ্ছা মাত্র বলবতী কৃষ্ণ যে হ ইচ্ছা তাহি করিব নিজ ইচ্ছা অনুসারে কিছু না চিন্তি যাহা কৃষ্ণ ইচ্ছা তাই করিবে মো ইচ্ছা অনুসারে চিন্তা করিবে নো স্পেকুলেশন
ଇଟ୍ ଇଜ୍ କୃଷ୍ଣଜ ୱିଲ୍, ସରେଣ୍ଡର ଟୁ ହିଜ୍ ୱିଲ୍, ସରେଣ୍ଡର ଟୁ ହିଜ୍ ୱିଲ୍, ସୁପ୍ରିମ୍ ୱିଲ୍, ଯାହା କୃଷ୍ଣ ଇଚ୍ଛା କରୁଛି ତାହା ମୁଁ କରିବି ତାଙ୍କର ଦାସ। କୃଷ୍ଣ ଇଚ୍ଛାଟା କ'ଣ ତାହା ବୋଧଜୀବ ନିଜେ ବୁଝିପାରିବ ନା, ତାହା ଉପଯୁକ୍ତ ପ୍ରାମାଣିକ ସାଧୁ ମହାଜନ କୃଷ୍ଣଙ୍କର ପ୍ରିୟତମ ଅନ୍ତରଙ୍ଗ ଭକ୍ତ ତାଙ୍କ ମୁଖରେ ସାଧୁ ଗୁରୁ ଶାସ୍ତ୍ର, ସାଧୁ ଗୁରୁ ଶାସ୍ତ୍ର, ସାଧୁ ଗୁରୁ ମୁଖ, ସାଧୁ ମହାଜନଙ୍କ ମୁଖ, ଶାସ୍ତ୍ର ମୁଖରେ ଏ କଥାଟା ପ୍ରକାଶ ପାଏ। ଶାସ୍ତ୍ର ମୁଖରେ ଯାହା ପ୍ରକାଶ ପାଇବ ତା ସାଧୁ ଗୁରୁଙ୍କ ଦ୍ୱାରା କନଫର୍ମ ହବ, ଯାହା କୁହନ୍ତି ସ୍ୱୀକୃତ ହବ, ଇଟ୍ସ କନଫର୍ମେସନ। ଏପରି ଭାବରେ କୃଷ୍ଣ ଇଚ୍ଛାଟା କ'ଣ ଜାଣିବା, କ'ଣ ଇଚ୍ଛା ଆମେ ଜାଣିପାରିବା ନା, ସେପରି ସାଧୁ ମହାଜନଙ୍କ ପାଖରେ ପହଞ୍ଚିବାକୁ ପଡ଼େ, ସେଠି ନିବେଦନ କରିବା ପାଇଁ ପଡ଼େ। ସେମାନେ ତାଙ୍କର ଅତି ଅନ୍ତରଙ୍ଗ ପ୍ରିୟ, କୃଷ୍ଣ ତାଙ୍କ ମୁଖରେ କଥା କହନ୍ତି, ତେଣୁ ସେ ଯାହା କହିବେ ଆମକୁ ତା କହ ଏଇଟା କୃଷ୍ଣ ଇଚ୍ଛା। ଆଉ ସେ ଶାସ୍ତ୍ରରୁ କହିବେ, ମନ ଗଢ଼ା କଥା କିଛି କହିବେ ନା, ତା ଶାସ୍ତ୍ରରେ ଅଛି ଏବଂ ତାଙ୍କ ଦ୍ୱାରା ସମର୍ଥିତ ହେଉଛି, କନଫର୍ମ ଅଛି। ତେଣୁ ଆମେ ଜାଣିବା ଏଇଟା କୃଷ୍ଣ ମୁଖରେ ଇଚ୍ଛା କରୁଛନ୍ତି, ଆଇ ହାଭ୍ ଟୁ ଡୁ ଇଟ୍। କୃଷ୍ଣ ଦେହ ଇଚ୍ଛା ତାଣି କରିବ, ନିଜ ଇଚ୍ଛା ଅନୁସାରେ କିଛି ନା ଚିନ୍ତିବ। ଏଇଟା ହେଉଛି ଆମର ସଣାତିର ସଣାପତିର କଥା, ଏଇଟା ଏ କଥା ସେଇ ଗଜ ଗଜେନ୍ଦ୍ର ହେଲେ ସୁଦ୍ଧା ତା ପୂର୍ବଜନ୍ମର ସ୍ୱୀକୃତି ରହିଛି ଏବଂ ପାଠ ରହିଛି ତାହାର, ଯାହା ମନେ ପଡ଼ୁଛି ତାହାର ସ୍ମୃତି ହେଉଛି ବର୍ତ୍ତମାନ। ତେଣୁ ସେ ବଡ଼ ବୁଦ୍ଧିମାନ, ଏ ବୁଦ୍ଧି ତାର ପରିସ୍ଫୁଟ ହେଲା, ଯାହାଫଳରେ ସେ ବର୍ତ୍ତମାନ ସେଇ ପରମ ପୁରୁଷ ଭଗବାନଙ୍କର ଚରଣ କମଳରେ ସମ୍ପୂର୍ଣ୍ଣ ରୂପେ ଆଶ୍ରିତ ହେଲା ଏବଂ ଏ ପ୍ରିୟା ସ୍ତବ ବର୍ତ୍ତମାନ କରୁଛନ୍ତି। ଆହୁରି କେତେ ସ୍ତବ କଥା ଆସିବ ଗଲାଣି, ଏ ହେଲା ଆମର କଥା, ଶେଷ କଥା। ଆଉ ଗୋଟିଏ କଥା ଏଠି ମଧ୍ୟ କୁହାଯାଇଛି, ତାହା ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ଭାଷ୍ୟରେ ଦେଇଛନ୍ତି ଯେ ପରାଶ ଶକ୍ତୈର ବିବିଧୈବ ଶୂୟତେ, ଦି ସୁପ୍ରିମ୍ ପର୍ସନାଲିଟି ଗଡେଡ୍ ଆଜ୍ ମଲ୍ଟିପୋଟେନ୍ସିସ୍, ପରାଶ ଶକ୍ତୈର ବିବିଧୈବ ଶୂୟତେ, ଦେୟାର ଫୋର୍ ଆଜ୍ ସୁନ୍ ଆଜ୍ ହି ଲାଇକ୍ସ ୟୁଜେସ୍ ୱାନ୍ ଅଫ୍ ହିଜ୍ ପୋଟେନ୍ସିସ୍, ବାଇ ଦାଟ୍ ଏକ୍ସପେନ୍ସନ୍ କ୍ରିଏଟ୍ସ ଦିସ୍ କସ୍ମିକ୍ ମ୍ୟାନିଫେଷ୍ଟେସନ୍ ଏଗେନ୍ ୱେନ୍ ଦି କସ୍ମିକ୍ ମ୍ୟାନିଫେଷ୍ଟେସନ୍ ଆନିହିଲେଟେଡ୍ ରେଜ୍ ଇନ୍ ହିମ୍। ସେଇଟା କଥା ଶକ୍ତିର କଥା, ଶକ୍ତି ଶକ୍ତିମାନ, ଶକ୍ତି ଶକ୍ତିମାନ, ଶକ୍ତିମାନ ସର୍ବଶକ୍ତିମାନ, ପରାଶ ଶକ୍ତି ବିବିଧ ଶୂୟତେ, ସେ ପରମ ପୁରୁଷ ଭଗବାନଙ୍କ ବିବିଧ ଶକ୍ତି ଅଛି, ସେ ଶକ୍ତି ମଧ୍ୟରୁ ତାଙ୍କର ଦୁଇଟି ପ୍ରଧାନ ଶକ୍ତି ଅନ୍ତରଙ୍ଗା ଶକ୍ତି ଆଉ ବହିରଙ୍ଗା ଶକ୍ତି, ବା ସୁପିରିୟର ଏନର୍ଜି ଇନଫିରିୟର ଏନର୍ଜି, ଉଚ୍ଚତର ଶକ୍ତି ନୀଚତର ଶକ୍ତି। ବହିରଙ୍ଗା ଶକ୍ତିଟା ହେଉଛି ମାୟା ଶକ୍ତି, ଯେଉଁ ଶକ୍ତିର ପ୍ରକାଶ ହେଉଛି ଭୌତିକ ଜଗତ, ବହିରଙ୍ଗା ଅନ୍ତରଙ୍ଗା ଶକ୍ତି ଇଣ୍ଟର୍ନାଲ ଏନର୍ଜି, ସେ ହେଉଛି ଉଚ୍ଚତର ଶକ୍ତି ପ୍ରକାଶ, ଅନ୍ତରଙ୍ଗା ଶକ୍ତିର ପ୍ରକାଶ ହେଉଛି ଜଗତ। ଏ କଥା ଅଛି ଆମର, ଆଉ ବିବିଧ ଶକ୍ତି ତାଙ୍କର ଅଛି, ଜୀବ ମଧ୍ୟ ଏକ ଶକ୍ତି, ତଟସ୍ଥା ଶକ୍ତି, ମାର୍ଜିନାଲ ପୋଟେନ୍ସି, ଏ କଥା ଅଛି। ଆଉ ବିବିଧ ଶକ୍ତି ଅଛି, ଶକ୍ତି ତତ୍ତ୍ୱ କଥା ଆସୁଛି ଏଥିରେ କୃଷ୍ଣ ଶକ୍ତି, ତେଣୁ ସେ ଶକ୍ତିର କଥା ମଧ୍ୟ ଏଠି, ସେ ସର୍ବଶକ୍ତିମାନ, ତେଣୁ ଶକ୍ତିର କଥା ମଧ୍ୟ ଏଠି ଦିଆଯାଉଛି। ଆମେ ମଧ୍ୟ ଦେଖୁ ଅନ୍ତରଙ୍ଗା ଶକ୍ତିର ତିନୋଟି ରୂପ ଅଛି, ତିନି ଭାଗରେ ବିଭକ୍ତ ହେଉଛି ଅନ୍ତରଙ୍ଗା ଶକ୍ତି। କଣ ସେଉଠୁ ଲାଦିନୀ ତ ଗୋଟେ, ଆଉ କ'ଣ କ'ଣ କିରେ ଆହ୍ଲାଦିନୀ, ଯା ଲାଦିନୀ ସେଇଟା ଭା, ଆଉ କ'ଣ ଅଲଗା ସମ୍ବିତ ସନ୍ଧିନୀ, ଲାଦିନୀ ସମ୍ବିତ ସନ୍ଧିନୀ, ଏ ତିନି ଭାଗରେ ବିଭକ୍ତ ହେଉଛି କୃଷ୍ଣ ଶକ୍ତି, ଆଉ ଯେଉଁ ଅନ୍ତରଙ୍ଗା ଶକ୍ତିଟା ବୁଝିପାରୁଛ। ତେଣୁ ସେଇଟା କ'ଣ ଆମକୁ ବୁଝିବାକୁ ପଡ଼ିବ, କ'ଣ ଆମେ ତ ଜାଣିନୁ। ଏଇଟା ଲାଦିନୀ ହେଉଛି ଆନନ୍ଦ ବା ରସାସ୍ୱାଦନ, ଆଉ ତୁମର ସମ୍ବିତ ଶକ୍ତି କର୍ତ୍ତୃତ୍ୱ ପରିଚାଳନା ଭକ୍ତୃତ୍ୱ ସମୁପା, ସନ୍ଧିନି ଶକ୍ତି ସତ୍ତା ପ୍ରକାଶ ବା ଅସ୍ତିତ୍ୱ ବିଧାନ, ଏ ହେଲା କାମ। ତିନି ରୂପର କାର୍ଯ୍ୟାନୁସାରେ ଅନ୍ତରଙ୍ଗା ଶକ୍ତି ଲାଦିନୀ
ସମ୍ବିତ ସନ୍ଧିନୀ ନାମରେ ପରିଚିତ। ବୁଝିପାରୁଛ, ଏ ଶାସ୍ତ୍ରରେ ଦିଆଯାଇଛି ଲାଦିନୀ ସନ୍ଧିନୀ ସମ୍ବିତ ଜେକା ସର୍ବସଂସ୍ଥିତ ଲାଦତାପକାରୀ ମିଶ୍ରା ତ୍ୱୟିନ ଗୁଣବର୍ଜିତେ। ବିଷ୍ଣୁ ପୁରାଣରେ ଏ କଥା କୁହାଯାଇଛି। ସନ୍ଧିନୀର କାର୍ଯ୍ୟ କ'ଣ? ମନ ଗଢ଼ି କହିଲେ ହଏ ହା ସାଧୁ ମହାଜନ କହିଛନ୍ତି, ତା ଶାସ୍ତ୍ରରେ କହିଛି, ସେଟା କହିବାକୁ ପଡିବ, ଗୋଟେ ସନ୍ ଦେବା ପାଇଁ ପଡିବ। ସନ୍ଧିନୀର ସାର ଅଂଶ ଶୁଭ ସତ ନାମ ସନ୍ଧିନୀର ସାରାଂଶ ଶୁଦ୍ଧ ସତ୍ଵ ନାମ, ତା ନାଁକୁ ଶୁଦ୍ଧ ସତ୍ଵ ବୋଲି କୁହାଯାଏ। ଭଗବାନ ସତା ହୁଏ ଯାହା ତା ବିଶ୍ରାମ, ଯେଉଁଥିରେ ଭଗବାନ ବିଶ୍ରାମ କରନ୍ତି। ସେ କିଏ ଉଦାହରଣଟା କ'ଣ? ସେ ଶକ୍ତି ରୂପରେ କିଏ କାର୍ଯ୍ୟ କରୁଛନ୍ତି? ତା ଏକ ପ୍ରଶ୍ନ ଆସୁଛି। କ'ଣ ହେଉଛି ପାଠ? ଏ ଚୈତନ୍ୟ ସତାନ୍ତରେ ଏ ପାଠ ଅଛି ଆମର ମାତା ପିତା ସ୍ଥାନ ଗୃହ ସଜ୍ଜାସନ
ମାତା ପିତା
ଏସବ କୃଷ୍ଣର ଶୁଦ୍ଧ ସତ୍ୟର ଶକ୍ତିର ଉଦାହରଣ। ବୁଝିପାରିଲ? ମାତା ପିତା ସ୍ଥାନ ଗୃହ ଶଯ୍ୟାସନ, ଯେଉଁଥିରେ ସେ ଆଧାର କରି ରହୁଛନ୍ତି, ସେଇଟା କଥା କଲା। ଯାହା ଭଗବାନ ସତା ହୁଏ ଯାହାତେ ବିଶ୍ରାମ, ଏ ହେଲା ସନ୍ଧିନୀ, ଏର ଉଦାହରଣ। ଏସବୁ କୃଷ୍ଣର ଶୁଦ୍ଧ ସତ୍ୟର ବିକାଶ। ସେହିପରି ସମ୍ବିତ ଶକ୍ତିର କାର୍ଯ୍ୟଟା କ'ଣ? ସମ୍ବିତ ମାନେ ଜ୍ଞାନ। ବୁଝିପାରିଲ? କୃଷ୍ଣେ ଭଗବତା ଜ୍ଞାନ ସମ୍ବିତେର ସାର
କୃଷ୍ଣେ ଭଗବତା ଜ୍ଞାନ ସମ୍ବିତେର ସାର
ବ୍ରହ୍ମ ଜ୍ଞାନ ଦୀପ ସବ ସାର ପରିବାର ବ୍ରହ୍ମ ଜ୍ଞାନ ଦୀପ ସବ ଶକ୍ତିର କାର୍ଯ୍ୟ। ବୁଝିପାରିଲ? କୃଷ୍ଣ ଭଗବତା ଜ୍ଞାନ ହେଲା ସମ୍ବିତର କାର୍ଯ୍ୟ, ବ୍ରହ୍ମ ଜ୍ଞାନ ଆଦି ଇତ୍ୟାଦି ସବୁ ପ୍ରକାର ଜ୍ଞାନ ଅନ୍ତର୍ଭୁକ୍ତ ରହୁଛି। ଟ୍ରାନ୍ସେଣ୍ଡେଣ୍ଟ ନଲେଜ ତା ହେଉଛି ସମ୍ବିତ ସନ୍ଧେଇ ଲାଦିନ ଆନନ୍ଦ ସେ ଲାଦିନ ଲାଦିନ କୃଷ୍ଣ ଆନନ୍ଦ ସ୍ୱାଦନ ପ୍ରେମ, ପ୍ରେମ ସାର ହେଉଛି ଭାବ, ସେଠୁ ଭାବରୁ ଆସୁଛି ମହାଭାବ। ଏ ଭକ୍ତିର ସାମୃତ ସିଂହରେ ଶିଲ ରୂପବାଦ ବିଶେଷ ବର୍ଣ୍ଣନା ଦେଇଛନ୍ତି। ସେ ଚୈତନ୍ୟ ଚରିତାମୃତରେ କଥା କୁହାଯାଇଛି ମହାଭାବ ସ୍ୱରୂପାସୀ ରାଧା ଠାକୁରାଣୀ
ମହାଭାବ ସ୍ୱରୂପା
ରାଧିନୀ କଥା ଇଏ ଲାଧିନୀ ଆନନ୍ଦାଂଶ ଆନନ୍ଦ ହେଉଛନ୍ତି ଲାଧିନୀ କରାଏ କୃଷ୍ଣ ଆନନ୍ଦ ସ୍ୱାଦନ ଲାଧିନୀର ସାର କରେ ଭକ୍ତିର ପୋଷଣ ଲାଧିନୀ ଦ୍ୱାରା ଭକ୍ତ ପୋଷଣ କରୁଛନ୍ତି ସେ ଲାଧିନୀର ସାର ପ୍ରେମ ପ୍ରେମର ସାର ହେଉଛି ମହାଭାବ ମହାଭାବ ସ୍ୱରୂପ ହେଉଛନ୍ତି ରାଧା ଠାକୁରାଣୀ ସର୍ବଗୁଣମଣି କୃଷ୍ଣକାନ୍ତା ଶିରୋମଣି କୃଷ୍ଣ ପ୍ରେମ ଭାବିତ ଜିତେନ୍ଦ୍ର କା କୃଷ୍ଣ ନିଜ ଶକ୍ତି ରାଧା କ୍ରିୟା ତେଣୁ ଲାଧିନୀର ପ୍ରକାଶ କରୁଛନ୍ତି ଶ୍ରୀମତୀ ରାଧାରାଣୀ ଏ ହେଲା ଆମର ସନ୍ଧିନୀ ସମ୍ବିତ ଆଉ ଲାଧିନୀ ବୁଝିପାରୁଛ ଆଉ ଗୋଟେ କଥା ଅଛି ଆମର ବିବିଧ ଶକ୍ତି ଅଛି ପରାଶ ଶକ୍ତିରେ ବିବିଧ ହେଇ ବସୁଛନ୍ତି ବିବିଧ ଶକ୍ତି ଅଛି ଆମେ ଦେଖୁ ଶ୍ରୀ ଜଗନ୍ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆମେ ଯାଉଛେ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ଦୁଇଟି ଶକ୍ତି ଅଛନ୍ତି କିଏ ତାଙ୍କର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବଳଭଦ୍ର ରହିଲେ ନାହିଁ ଜଗନ୍ନାଥଙ୍କ ପାଖରେ ଦୁଇଟି ଶକ୍ତି ଅଛନ୍ତି ଦୁଇ ପାଖରେ କ'ଣ ହଁ ଭୂଶକ୍ତି ଆଉ ସ୍ତ୍ରୀ ଶକ୍ତି ଭୂଶକ୍ତି ଆଉ ସ୍ତ୍ରୀ ଶକ୍ତି ଅନନ୍ତ ଶକ୍ତି ତାଙ୍କର ବିଭିନ୍ନ ଶକ୍ତି ଭିତରେ ଭୂଶକ୍ତି ସ୍ତ୍ରୀ ଶକ୍ତି ଦୁଇ ଶକ୍ତି କାହିଁକି ଜଗନ୍ନାଥ ପାଖରେ ଅଛନ୍ତି ଏ ପ୍ରଶ୍ନ ଆସୁଛି କ'ଣ କହିବି ଜାଣିନୁ ସେଗୁଡ଼ା ନାଇଁ ତତେ ଜିଜ୍ଞାସା ଦରକାର ନା ନାଇଁ କ'ଣ କ'ଣ ତୁମେ ଜାଣିଛୁ ଜାଣିନି ଆପଣ ତ ହେଇଛି ମନକୁ ନର ନର ନରାହା ପଢ଼ରେ ଥିଲା ଗଛ ଆମେ ଗଛ ତ ଗଛନ୍ତି ବାକି ନାହିଁ ଜାଣିନି ସଂସ୍କୃତ ସଂସ୍କୃତ ପଢ଼ୁଛି ହଁ କାହିଁକି ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ଭୂଶକ୍ତି ଶ୍ରୀଶକ୍ତି ଅଛନ୍ତି ଭୂଶକ୍ତି କି କ'ଣ ଶ୍ରୀଶକ୍ତିଟା କ'ଣ ଜାଣିଲେ ଆମେ ଜାଣିପାରିବେ ନା ଭୂଶକ୍ତି ହେଉଛି ଜଗତ ସୃଷ୍ଟି ଶକ୍ତି ବୁଝିପାରୁଛ ଆଉ ସ୍ତ୍ରୀ ଶକ୍ତି ହେଉଛି ଜଗତ ପାଳନ ଶକ୍ତି ପାଳନ ଶକ୍ତି ସେଥିପାଇଁ ଜଗନ୍ନାଥ ଯେ ନିଜକୁ ଜଗତ ଶ୍ରେଷ୍ଠ ପାଳକ ରୂପରେ ପ୍ରକାଶ କରିଛନ୍ତି କୃଷ୍ଣ ରକ୍ଷକ ଆଉ ପାଳକ ଆମର ଆଉ ଶକ୍ତିମାନ ଶକ୍ତି ସାହାଯ୍ୟରେ କ୍ରିୟା କରନ୍ତି ନା ସେ ନିଜେ କରନ୍ତି ତେଣୁ ଶକ୍ତି ସାହାଯ୍ୟରେ କ୍ରିୟା କରିଛନ୍ତି ତେଣୁ ଭୂଶକ୍ତି ଶ୍ରୀ ଶକ୍ତି ଏଇଥିପାଇଁ କରିଛନ୍ତି ଦୁଇ ପାର୍ଶ୍ୱରେ ଜଗନ୍ନାଥଙ୍କର ସୃଷ୍ଟିକର୍ତ୍ତା ଭୂଶକ୍ତିର ସୃଷ୍ଟି ଶକ୍ତି ଶ୍ରୀ ଶକ୍ତିର ବହୁ କାମ ଅଛି ତନ୍ମଧ୍ୟରୁ ଗୋଟେ ମୁଖ୍ୟ କାମ ହେଉଛି ପାଳନ ଶକ୍ତି ଆଉ ଶ୍ରୀ ଶକ୍ତି ମଧ୍ୟ ଯୋଗମାୟାଙ୍କର ପ୍ରକାଶ ଯୋଗମାୟା ରୂପରେ ସୁଭଦ୍ରା ଅଛନ୍ତି ରକ୍ଷକ ରୁକ୍ମିଣୀ ସର୍ବଲକ୍ଷ୍ମୀ ସ୍ୱରୂପିଣୀ ଶ୍ରୀ ରାଧା ଲାଗିନୀ ଶକ୍ତି ସମସ୍ତ ଶକ୍ତିର ଯେମିତି ଉତ୍ସ ହେଲେ କୃଷ୍ଣ ଶକ୍ତି ନାୟନ ପୁରୁଷ ଏବଂ କୃଷ୍ଣ ନିଜକୁ ବହୁ ବହୁ ରୂପରେ ବିସ୍ତାର କରୁଛନ୍ତି ଯୋଡ଼ିଏ ବିସ୍ତାର ଗୋଟିଏ ସ୍ୱରୂପ ବିସ୍ତାର ହେଉଛି ତାହା କହୁଛନ୍ତି ତୁମର କ'ଣ ଶ୍ୱାସ ଆଉ ଗୋଟେ ହେଉଛି ବିଭିନ୍ନାଂଶ ଜୀବ ବିସ୍ତାର ବିଭିନ୍ନାଂଶ ଡିଫରେନ୍ସିଏଟ୍ ପାର୍ଟସ୍ ସେପରି ଭାବରେ ମୁଖ୍ୟା ଶକ୍ତିର ମୁଖ୍ୟ ମୁଖ୍ୟା ହେଲେ ରାଧାରାଣୀ ଅଂଶିନୀ ସେ କୃଷ୍ଣ ଯେମିତି ସର୍ବାଂଶୀ ଅଂଶୀ ସେମିତି ରାଧାରାଣୀ ହେଲେ ଅଂଶିନୀ ତାଙ୍କର ବିସ୍ତାର ରାଧାରାଣୀ କରୁଛନ୍ତି ଲକ୍ଷ୍ମୀ ଗଣ ତାଙ୍କର ବିସ୍ତାର ମହିଷୀ ଗଣ ତାଙ୍କର ବିସ୍ତାର ଯେଉଁ ରୁକ୍ମିଣୀ ଆଦି ମହିଷୀ ଗଣ ଅଛନ୍ତି 16,000 ଦ୍ୱାରକାରେ ଗୋପୀ ଗଣ ତାଙ୍କର ବିସ୍ତାର ସବୁ ରାଧାରାଣୀଙ୍କର ବିସ୍ତାର ଇଏ ଶକ୍ତି ତତ୍ତ୍ୱର କଥା ଆସୁଛି ଆମର ଆଉ ସେ ଶକ୍ତି ବଳରେ ସେ ପୋଷଣ କରୁଛନ୍ତି ଏଠି କୁହାଗଲା ଲାଭିନୀ ଶକ୍ତି ହାତୀର ଏ ଯେଉଁ ଦ୍ୱାରା କରେ ଭକ୍ତିର ପୋଷଣ ବୁଝିପାରୁଛ ତେଣୁ ସେ ସ୍ତ୍ରୀ ଶକ୍ତି ସେ ଆଉ ନୀଳା ଶକ୍ତି ଗୋଟିଏ ଅଛି ଆମର ନୀଳା ଶକ୍ତି ଭୂଶକ୍ତି ଶ୍ରୀଶକ୍ତି ନୀଳା ଶକ୍ତି ନୀଳା ଶକ୍ତି ହେଉଛୁ ସେ ଗୋପୀ ମାନଙ୍କ ମଧ୍ୟରେ ଗୋପୀଗଣ ମଧ୍ୟରେ ଯୋଉ ଭିନ୍ନ ଭିନ୍ନ ଯୁଦ୍ଧ ଅଛି ସେ ଯୁଥେଶ୍ୱରୀ ହେଉଛନ୍ତି ଶ୍ୟାମଳା ଶ୍ୟାମଳା ବୋଲି ଯୁଥେଶ୍ୱରୀ ତା ମଧ୍ୟରେ ଯୁଦ୍ଧର ମୁଖ୍ୟା ଯୁଥେଶ୍ୱରୀ ବିଭିନ୍ନ ବହୁତ ଯୁଦ୍ଧ ଅଛି ସଖୀ ଯୁଦ୍ଧ ବୁଝିପାରିଲେ ମୁଖ୍ୟ ଦୁଇଟା ବିଭାଗ ମୁଖ୍ୟ ବାମ ପକ୍ଷ ବାମାଙ୍ଗ ଦକ୍ଷିଣାଙ୍ଗ ବାମପକ୍ଷ ଦକ୍ଷିଣ ପକ୍ଷ ବାମାଙ୍ଗ ବାମ ପକ୍ଷ ହେଉଛନ୍ତି ରାଧାରାଣୀ ଦକ୍ଷିଣାଙ୍ଗ ଚନ୍ଦ୍ରାବଳୀ ଦୁଇଟା ପକ୍ଷ ଅଛନ୍ତି ସେ କମ୍ପିଟିସନ୍ ତାଙ୍କ ଭିତରେ ହଏ କମ୍ପିଟିସନ୍ ବୁଝିପାରୁଛ ତେଣୁ ସେମାନଙ୍କ ଯୁଦ୍ଧ ଅଛନ୍ତି ସବୁ ଗ୍ରୁପ୍ସ ଅଛନ୍ତି ସଖୀ ଯୁଦ୍ଧ ତାପରେ ଯୁଥେଶ୍ୱରୀ ଅଛନ୍ତି ତେଣୁ ନୀଳା ଶକ୍ତି ହେଉଛନ୍ତି ଯୁଥେଶ୍ୱରୀ ଶ୍ୟାମଳାଙ୍କ ଅଧୀନ ସଖୀ ସେ ହେଉଛନ୍ତି ନୀଳା ଶକ୍ତି ଏହିପରି ବିଭିନ୍ନ ଶକ୍ତିର କଥା ଆମକୁ ଅଛି ସେଥିପାଇଁ ପରାଶ ଶକ୍ତି ବିବିଧି ଅସୂୟତେ ତାପରେ ଜୀବ ଗୋଟେ ଶକ୍ତି ତଟସ୍ଥା ଶକ୍ତି ମାର୍ଜିନାଲ୍ ପୋଟେନ୍ସି ଜୟା କ୍ଷେତ୍ରଜ୍ଞ ଶକ୍ତି ସାବେଷ୍ଟିତା ନୃପସର୍ବଗା ସଂସାରତା ପାନ କ୍ରୀଡ଼ା ନବା ନୃତ୍ୟ ସନ୍ତତା ତୟୋ ତିରୋହିତ ଶକ୍ତି କ୍ଷେତ୍ରଜ୍ଞ ସଂଗୀତା ସର୍ବଭୂତି ଶୁଭୂପାଳ ତାରତମ୍ୟେନ ବର୍ତ୍ତତି ଏ ବିଷ୍ଣୁ ପୁରାଣରେ ଏ ଶ୍ଳୋକ ଅଛି ଆମର ଏ ଶ୍ଳୋକର ତାତ୍ପର୍ଯ୍ୟ ଯେ କ୍ଷେତ୍ରଜ୍ଞ ଜୀବଶକ୍ତି ମାୟା ଦ୍ୱାରା ଆବୃତ ହୋଇ ଚିତ୍ଶକ୍ତି ବୃତ୍ତିରୁ ଦୂରକୁ ଚାଲିଯାଏ ଏବଂ ସଂସାରର ତ୍ରିତାପ ସେ ଭୋଗ କରେ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ଙ୍କ ଅତେବ ମାୟା ତାରେ ଦେହ ସଂସାର ଆଦି ଦୁଃଖ ଏଥିରେ ଆମେ ସଂସାର କ୍ଷେତ୍ରରେ ପଡ଼ିଛେ ଦୁଃଖ ପାଉଛେ କାରଣ ଆମେ ମାୟା ଦ୍ୱାରା ଆକୃଷ୍ଟ ହୋଇଯାଇଛେ ମାୟା କବଳିତ ହୋଇଯାଇଛେ ଏଇ ଅବସ୍ଥାରେ କର୍ମଚକ୍ରରେ ଉଚ୍ଚ ନୀଚ ଅବସ୍ଥା ପ୍ରାପ୍ତ ହେଉଛି ଚୌରାଶକ୍ୟ ଜୀବଜନୀ ସେଥିପାଇଁ ଗୁଲୁଛି ସେ ଏପରି ଦୁର୍ଗସ୍ଥାସ୍ତ ଜୀବକୁ ଯଦି ପଚରା ଯାଏ ଓ ସି ତୁମେ କେ ସେ କ'ଣ କହିବ କ'ଣ କହିବ ସି ତୁମେ କେ ଯଦି ପଚରା ଯିବ ସେ କ'ଣ କହିବ ସେଇଟା କ'ଣ ସେ ଦେବ କି ସେ ମାୟା ବିମୁଗ୍ଧ ହେଇଛି ସ୍ୱରୂପ ବିସ୍ମୃତ ହେଇଛି ସେ ତା ଦେବ ନା ସେ ସ୍ୱରୂପ ରୂପରେ ପରିଚୟ ଦେବ ଯାହା ଆମେ କହୁଥିଲେ ଆମେ ରାଜା ଆମେ ପ୍ରଜା ସେଇଟା ହିଁ ସେ କହିବ ସେ କହିବ ମୁଁ ରାଜା ମୁଁ ପ୍ରଜା ମୁଁ ଜଳଚର ଭୂଚର କ୍ଷେଚର ମନୁଷ୍ୟ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବ୍ରହ୍ମଚାରୀ ବାନପତି ସନ୍ନ୍ୟାସୀ ସ୍ୱର୍ଗବାସୀ ମହ ଜନ ତବ ସତ୍ୟ ଲୋକବାସୀ ପ୍ରଭୃତି ବୋଲି ଏଇ ଗୋଟେ ପରିଚୟ ଦେବ ୟାରି ଭିତରେ ଗୋଟେ ପରିଚୟ ଦେବ ସିନା ଆଉ କ'ଣ ନାଇଁ ପ୍ରକୃତ ସ୍ୱରୂପ ଯିବାର ପ୍ରକୃତ ସ୍ୱରୂପ ଯେ କୃଷ୍ଣ ଦାସରେ ସେ କହିପାରିବ ନା କାରଣ ସେ ମାୟାବୁଦ୍ଧ ହେଇଛି ସ୍ୱରୂପ ବିଷ୍ଣୁ କହିଛି କ'ଣ ବୁଝିବା ନା କିନ୍ତୁ ସେ ଯଦି ସ୍ୱରୂପରେ ଥିବ ତାହେଲେ ସେ କ'ଣ କହିବ ମୁଁ କୃଷ୍ଣ ଦାସ ବୋଲି କହିବ ଜୀବର ସ୍ୱରୂପ ହଏ କୃଷ୍ଣ ଦାସ ଅନ୍ୟ କଥା ନୁହେଁ ଏଇଟା ପ୍ରକୃତ କଥା ସେ ଯଦି ନିଜର ଅବସ୍ଥା ପ୍ରତି ଦୃଷ୍ଟିପାତ କରେ ତାହେଲେ କହିବ ସଂସାର ଗ୍ରାସକ୍ତ ମାୟାପାଦ ତାଡ଼ିତ ବର୍ତ୍ତୁଳ ହଂ ଜୀବଶକ୍ତି ଯଦି ସ୍ୱରୂପରେ ଅବସ୍ଥିତ ଥାଏ ତାହେଲେ ଉତ୍ତର ଦେବ ଗୋପୀ ଭର୍ତ୍ତୃପାଦ କମଳେ ଦାସ ଦାସାନୁ 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 ଏଇ କଥା କହିବ ଗୋପୀ ଭର୍ତ୍ତୃ ଯେ କୃଷ୍ଣ ତାଙ୍କ ପାଦ କମଳରେ ଆସିତ ଦାସର 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 ଅନୁଦାସନୁ ଏ ହେଉଛି ପ୍ରକୃତ ଆନ୍ସର କହିବ ତା ନହେଲେ ତ ସେ କହିବ ଏ ମୁଁ ରାଜା ମୁଁ ପ୍ରଜା ଧରଚର ଭୂଚର କ୍ଷେତ୍ର ମନୁଷ୍ୟ ବ୍ରାହ୍ମଣ କ୍ଷେତ୍ର ବୈଶ ଶୁଦ୍ର ବ୍ରହ୍ମଚାରୀ ବାନପତି ସନ୍ନ୍ୟାସୀ ସ୍ୱର୍ଗବାସୀ ମହାଜନ ସପଲୋକବାସୀ ଏଇସବୁ କଥା କହିବେ ଆଉ କ'ଣ କହିବେ ଏ ହେଉଛି ଆମର ସବୁ ତତ୍ତ୍ୱଗତ ବିଚାର ବୁଝିପାରୁଛି ତେବେ ଏ ତତ୍ତ୍ୱ ସବୁ ଯଦି ନ ଜାଣିବ ତତ୍ତ୍ୱାଚାର୍ଯ୍ୟଙ୍କର ପାଦାଶ୍ରୟ କରି ଯାହା କହନ୍ତି ପ୍ରଣିପାତ ପରିପ୍ରଶ୍ନ ସେବା ପ୍ରଣିପାତ ପରିପ୍ରଶ୍ନ ସେବା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ ସେ ଜ୍ଞାନୀ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖରେ ତଦ୍ବିଜ୍ଞାନ ଅର୍ଥରୁ ସେ ଗୁରୁଙ୍କ ବା ବି ଗଚ୍ଛେ ଏ ତତ୍ତ୍ୱ ବିଜ୍ଞାନ ଜାଣିବାକୁ ହେଲେ ସେ ଗୁରୁଙ୍କ ପାଖକୁ ତତ୍ତ୍ୱ ଆଚାର୍ଯ୍ୟଙ୍କ ପାଖକୁ ଯିବା ପାଇଁ ପଡ଼ିବ ଯେ ଶ୍ରୋତପନ୍ଥାରେ ସୂତ୍ରୀୟ ବ୍ରହ୍ମନିଷ୍ଠ ଶ୍ରୋତପନ୍ଥାରେ ଆସୁଛନ୍ତି ଆଚାର୍ଯ୍ୟଙ୍କ ଠାରୁ ଶ୍ରବଣ କରିଛନ୍ତି ତତ୍ତ୍ୱଜ୍ଞାନ ଲାଭ କରିଛନ୍ତି ତାଙ୍କ ପାଖରେ ଏ ଜିଜ୍ଞାସା କଲେ ବିନୟ ସହକାରେ ସେ ଏହାର ଉତ୍ତର ଦେବେ, ସେବା କରିବ, ତାଙ୍କୁ ସନ୍ତୁଷ୍ଟ କରିବ, ତାପରେ ପରିପ୍ରଶ୍ନ ବିନୟ ସହକାରେ ତତ୍ତ୍ୱଗତ ପ୍ରଶ୍ନ କରିବ, ତାହେଲେ ସେ ଏସବୁ ଉତ୍ତର ଦେବେ। ଆଉ ତାଙ୍କ କୃପା ଏ ତତ୍ତ୍ୱଜ୍ଞାନ ଆମର ଲବ୍ଧ, ତାହେଲେ ତତ୍ତ୍ୱଜ୍ଞାନ ଲବ୍ଧ ହବ ନା। ତତ୍ତ୍ୱଜ୍ଞାନ ଲବ୍ଧ ହେଲେ ତତ୍ତ୍ୱରେ ଜାଣିଲେ ଯାଇକରି ଶେଷ ଜନ୍ମ ହବ ଆମର ଏଇଟା, ସେ କଥା ଭଗବତ ଗୀତାରେ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି, ଜନ୍ମ କର୍ମ ଚମେଦ ଏବଂ ଏବଂ ଯୋ ବେଦି ତତ୍ତ୍ୱତଃ ତେକ୍ତା ଦେହଂ ପୁନର୍ଜନ୍ମ ନଇତି ସମ୍ମାନିତି ଅର୍ଜୁନ। ଏ ସର ତ୍ୟାଗ କଲା ପରେ ସେ ନିଶ୍ଚୟ ଆଉ ପୁନର୍ଜନ୍ମ ତାର ହବ ନା, ସେ ମୋ ପାଖକୁ ଯିବ। ଏ ତତ୍ତ୍ୱରେ ନ ଜାଣିଛି ତ ଏଇଠି ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଘୁରିବ, ସେ ଭଗବତ ରାଜ୍ୟରେ ପ୍ରବେଶ କରି ପାରିବ ନା। ତତ୍ତ୍ୱ ନା ବିଜାନାତି ତତ୍ତ୍ୱର ଅଧ ଜୀବନ୍ତି ଦେ, ତତ୍ତ୍ୱରେ ନ ଜାଣିଛି ତ ତାହେଲେ ପତନ ହବ ତାର ଏଇଠି, ବାରମ୍ବାର ପତନ ହଉଥିବ ଏଇଠି ମୃତ୍ୟୁ ହବ। ତଦନାଙ୍କ ତତ୍ତ୍ୱଜ୍ଞାନ ତ ବିଶତେ ତଦନନ୍ତର ତତ୍ତ୍ୱରେ ଜାଣିଲେ ନାହିଁ କି ମୋ ରାଜ୍ୟରେ ପ୍ରବେଶ ଅଧିକାର ଲାଭ ନେବା, ଏଇଟା ଅସଲ ହେଲା ତତ୍ତ୍ୱ ବିଜ୍ଞାନ କ'ଣ ବୁଝିପାରୁ ନା, ଏଇଟା ତତ୍ତ୍ୱ ବିଜ୍ଞାନ ତତ୍ତ୍ୱ ଗଜେନ୍ଦ୍ର ଏ ତତ୍ତ୍ୱ ଲାଭ କରିଛନ୍ତି। ସେ ପୂର୍ବ ଜନ୍ମରେ ଇନ୍ଦ୍ରଦିନ ରାଜା ଥିଲେ ଯେତେବେଳେ, ତାହେଲେ ତତ୍ତ୍ୱଗତ ପ୍ରେୟାର କେମିତି ସେ ବହୁତ କରୁଛନ୍ତି, ତାଙ୍କର ମନେ ପଡ଼ିଲା କରୁଛନ୍ତି, ବର୍ତ୍ତମାନ ସାପଗ୍ରସ୍ତ ଅଭିଶାପଗ୍ରସ୍ତ ହେଇକରି ଗଜ ହେଇଯାଇଛି, କିନ୍ତୁ ଏଇଟା ରହିଛି, ଏଇଟା ନଷ୍ଟ ହଉନି, ଏଇଟା ରହିଛି, ଆଉ ତାହା ସ୍ମୃତି କଥା ରହୁଛି, ନିଶ୍ଚିତ କଥା ଅଛି। ଏଇଟା ଧ୍ରୁବଟ ଗାନେ ଶ୍ରୀମଦ ଭାଗବତ ମାଣମଙ୍ଗଳ ଭାଗବତରେ କଥା କୁହାହଉଛି, ସୁଖଦେବ ଗୋସ୍ୱାମୀ ମହାଜନ କହୁଛନ୍ତି କଥା, ଯେଉଁଥିରେ ଧ୍ରୁବଟ ଗା କଥା ନାହିଁ, ସ୍ୱତଃସିଦ୍ଧ କଥା ଏଇଟା ବୁଝିପାରୁଛ। ସେଥିପାଇଁ ଆମକୁ ଏ କଥା ଦିଆହେଇଛି, ଆମକୁ ସାଧୁ ମହାଜନମାନେ ଏ କଥା କହୁଛନ୍ତି, ମାୟା ପ୍ରତି ତଟସ୍ଥା ଶକ୍ତି ଜୀବ ଜୀବଠାରେ ଦୁଇଟାର ସ୍ପର୍ଶ ଅଛି, ପରା ଅପରା ଏ ଦୁଇ ଶକ୍ତିର ସ୍ପର୍ଶ ଅଛି, ତଟରେ ରହିଛି, ତଟ ମାନେ ଜଳ ସ୍ଥଳ ଦୁଇଟାକୁ ସ୍ପର୍ଶ କରୁଥାଏ ତଟ, ସେହିପରି ତଟସ୍ଥା ଶକ୍ତି କହିଲେ ପରା ଅପରା ଦୁଇ ଶକ୍ତିର ସ୍ପର୍ଶ ଅଛି ଜୀବଠାରେ, ସେଥିରେ ତଟସ୍ଥା ହେଇଛି, ଆଉ ତାକୁ ଅଣୁ ସ୍ୱାଧୀନତା ଦିଆଯାଇଛି, ସ୍ୱାଧୀନତା ଦିଆଯାଇଥିବା ହେତୁ ସେ ଦୁଇଟା ଭିତରେ ଗୋଟାକ ଭିତରେ ରହିବ, ଗୋଟାକୁ ଆଶ୍ରୟ କରିବ, ଯେତେବେଳେ ପରାକୁ ଆଶ୍ରୟ କରିବ ତାହେଲେ ତାର ସ୍ୱାଧୀନତାର ଉପଯୁକ୍ତ ବିନିଯୋଗ କଲା, ଯେତେବେଳେ ଅପରାକୁ ଆଶ୍ରୟ କରିବ ତାହେଲେ ଦୁରୁପଯୋଗ କରୁଛି, ସ୍ୱାଧୀନତା ଦୁରୁପଯୋଗ କରୁଛି। ଯେତେବେଳେ ବହିର୍ମୁଖ ହେଇଯାଏ ତାର ଅଣୁସ୍ୱାଧୀନତାର ଦୁରୁପଯୋଗ କରେ, ସେ ମାୟାକୁ ଆଶ୍ରୟ କରେ, ମାୟାକୁ ଆଶ୍ରୟ କରେ, ମାୟା ତାକୁ ସବୁ କବଳିତ କରେ, ମାୟା ତାକୁ ତାର ସୁଖ ମାୟା ସୁଖ ଯାଚେ, ସେ କଥା କୁହାଯାଇଛି। ଜୀବ ଯଦି ହୋଇଲେ କୃଷ୍ଣ ବହିର୍ମୁଖ যদি সাধুসঙ্গ হয় পুনরায় নিত্য ধর্মের উদয়, সাধুসঙ্গে কৃষ্ণ কথা হয় আলোচন, প্রভাব অধিকাটে মায়াবদ্ধ। তেমন মায়াবদ্ধ জীব এথিপাই মায়াবদ্ধ হয়েছে, অনুস্বাধীনতার অপব্যবহার দুরুপযোগ করি, অস্মিতা অহংকার যেটা আমি রাজা আমি প্রজা এটা করি, অস্মিতা অহংকার মায়া অভিনিবেশ, সেখানে রাগ দ্বেষ ওটাকে ভাল পাওয়া, ওটাকে ঘৃণা করছে, ওটা জড় প্রতি আসক্তি হয়েছে, অনাসক্তি কৃষ্ণ অনাসক্তি আসি যাইছে, রাগ দ্বেষ রয়েছে, হিসাদ দ্বেষ রয়েছে, এথিপাই এ জড় স্থিতি যে জড় শরীরের জড় চেতনা যে ওইটা হচ্ছে, তা হইতে জড়গত রাগ আর দ্বেষ এই রূপে কর্মচক্রে ঘুরছি, তবে স্বর্গে উঠে কৌমর্তে কবে নির উঁচা উচ্চ নিচ নানা জনিরে ভ্রমণ করুছি, ভূমিতে ভূমিতে যদি সাধুসঙ্গ হয় তাহলে সাধুসঙ্গে কৃষ্ণ কথা আলোচন প্রভাব অধিকারে না, সাধুসঙ্গে নিজ তত্ত্ব অবগত হন, নিজ তত্ত্ব জানিয়ার সংসার নাচায় কেনে বা বজিল মায়া করে আয় কেন্দ্রে বলে হে কৃষ্ণ আমি তব দাস তোমার চোন ছাড়ি হইনু সর্বনা, সে হচ্ছে ভাগ্যবান ব্রহ্মাণ্ড ভূমিতে গুণ ভাগ্যবান জীব গুরুকৃষ্ণ সাদ পায়, সে ভাগ্যবান বলি বলি জ্ঞান স্বীকৃতি অচিত সৌভাগ্যচিত হয়েছ সাধুসঙ্গে আসিলা, সাধুসঙ্গে তত্ত্ব কথা শুনলে তার নিজ তত্ত্ব জানিছে, হ্যাঁ কৃষ্ণ দাস আর এই আমি কম করছি এতে লক্ষ জন্ম বিতে মায়া সেবা করি করি তো কান্দি কান্দিব কৃষ্ণ প্রার্থনা করিব কৃষ্ণ কৃপা করবে সাধুগুরু কৃপার ভাবদিত হব, তাতে কৃষ্ণ ভজে করে গুরু সেব মায়া দল ছুটে পাবে শ্রীকৃষ্ণ এই কথা আছে, তার নাম হব তত্ত্ব জানি না যা হোক এই তত্ত্ব আলোচনা হচ্ছে আমার এ বৃথা যাওনি এ রহুছি কিছু, যে যেতে পরিমাণে গ্রহণ করিপারুছি তার সে রহুছি নষ্ট হয়ে গেছি, পূর্বজন্মরে গজ যে গজেন্দ্র হয়েছে সে থিলা রাজা ইন্দ্রদুম্ন সে তত্ত্ব কিছু গ্রহণ করিথিলা যেটাকি বর্তমান তার কামে লাগুছে, স্মৃতি প্রধান পদক্ষেপ স্মৃতিরে আসুছে বর্তমানে গজ জন্মে রয়েছে বর্তমানে পদক্ষেপ বর্তমান ভগবান প্রার্থনা করছে সুরনাম করছে সুরক্ষিত।